ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।
ଈଶ୍ୱରଙ୍କ ବାକ୍ୟର ସତ୍ୟତା। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଅଛି। ସେହି ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତି ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱରଙ୍କ ବାକ୍ୟ ସମ୍ପୂର୍ଣ୍ଣ ସତ୍ୟତା। ଈଶ୍ୱରଙ୍କ ପ୍ରତିଜ୍ଞା ହେଉଛି ପ୍ରିୟ ଶ୍ରୋତା, ସେ କହନ୍ତି ଗୀତ ସଂହିତା 12:6-7 ସେ କହନ୍ତି ଏହିପରି, ସଦାପ୍ରଭୁଙ୍କ ବାକ୍ୟ ସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ନାଇରେ ପରୀକ୍ଷିତ, ସାତଥର ପରିସ୍ଫୁତ ରୂପା ତୁଲ୍ୟ। ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ। ଏହିପରି ସଦାପ୍ରଭୁଙ୍କ ବାକ୍ୟ କି ନିର୍ମଳ ବାକ୍ୟ, ପରିଶୁଦ୍ଧ ରୂପାତୁଲ୍ୟ, ଆଉ ଏହି ବାକ୍ୟ ଲୋକମାନଙ୍କୁ ରକ୍ଷା କରିବ ବୋଲି ସଦାପ୍ରଭୁ ପରମେଶ୍ୱର ଆପଣା ଦାସ କହନ୍ତି ଗୀତ ସଂହିତା 12:6-7। ଯିଶାୟ ଭବିଷ୍ୟତ ବକ୍ତା ଏହାର ସୁଯୋଗ ଦେଇ କହନ୍ତି ଯିଶାୟ 40:8, ତୃଣ ଶୁଷ୍କ ହୋଇଥାଏ, ପୁଷ୍ପ ମିଳନ ହୁଏ, ମାତ୍ର ଆମମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳ ସ୍ଥାୟୀ। ଏହା ହେଉଛି ସମ୍ପୂର୍ଣ୍ଣ ସତ୍ୟତା। ମାଥିଉ 24:35 କୁହେ, ଆକାଶ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ହଁ ପ୍ରିୟ ଶ୍ରୋତା, ଯେପରି ଯିଶାୟ ଭବିଷ୍ୟତ ବକ୍ତା କହନ୍ତି କି ଈଶ୍ୱରଙ୍କ ବାକ୍ୟ ବା ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳ ସ୍ଥାୟୀ, ଆଉ ଯୀଶୁ ପ୍ରଭୁ ପ୍ରମାଣ ଦେଇ କହନ୍ତି କି ତାହାଙ୍କ ବାକ୍ୟ କେବେ ହେଲେ ଲୋପ ହେବ ନାହିଁ। ଯଦିଓ ବା ଆକାଶ ଓ ପୃଥିବୀ ଲୋପ ହେଲେ ବି ତାଙ୍କ ବାକ୍ୟ କେବେ ହେଲେ ଲୋପ ହେବ ନାହିଁ ବୋଲି ଯୀଶୁ ଖ୍ରୀଷ୍ଟ ନିଜେ କହୁଅଛନ୍ତି। ଜହନ 10:35 ଯଦି ଆମେ ପଢ଼ିବା, ଯେଉଁମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଉପସ୍ଥିତ ହେଲା ସେମାନଙ୍କୁ ଯଦି ସେ ଈଶ୍ୱରଙ୍କ ବୋଲି କହିଲେ ଆଉ ଧର୍ମଶାସ୍ତ୍ର ଗଠନ କରାଯାଇପାରେ ନାହିଁ। ହଁ ପ୍ରିୟ ଶ୍ରୋତା, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପାଇଅଛନ୍ତି ବା ଉପସ୍ଥିତ ହେଲା ସେମାନେ ଈଶ୍ୱରଙ୍କ ବୋଲି କୁହାଯିବେ। ଯେପରି ପିତର କହନ୍ତି, ପିତର 1 ପିତର 1:25, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନନ୍ତକାଳୀ ସ୍ଥାୟୀ। ଏହା ସେହି ସୁସମାଚାର ବାକ୍ୟ ଯାହା ତୁମମାନଙ୍କ ନିକଟରେ ପ୍ରଚାରିତ ହୋଇଅଛି। ହଁ ପ୍ରିୟ ଶ୍ରୋତା, ବର୍ତ୍ତମାନ ଯେଉଁ ବାକ୍ୟ ଆପଣମାନେ ଶୁଣୁଅଛନ୍ତି ସେହି ବାକ୍ୟ ହେଉଛି ସୁସମାଚାର ବାକ୍ୟ, ଆଉ ସେହି ବାକ୍ୟ ହେଉଛି ଅନନ୍ତକାଳସ୍ଥାୟୀ ବାକ୍ୟ। ଏହି ବାକ୍ୟ ଅଳ୍ପ ସମୟ ବାକ୍ୟ ନୁହଁ କି ଅସୁସମାଚାର ବାକ୍ୟ ନୁହଁ, ଆଉ ସେହି ବାକ୍ୟ ସେହି ପ୍ରାଚୀନ ସମୟରେ ସେହି ଲୋକମାନଙ୍କୁ ପ୍ରଚାର କରାଯାଇଥିଲା, ଆଉ ବର୍ତ୍ତମାନ ସେହି ବାକ୍ୟ ଆମମାନଙ୍କୁ ପ୍ରଚାର କରାଯାଉଅଛି। ଯେହେତୁ ଏହି ବାକ୍ୟ ପ୍ରମାଣ କରାଗଲା, ଯେପରି ଆମେ ପାଉଅଛୁ ଯିଶାୟ 41:21-23 ଆମେ ପାଉଅଛୁ, ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର। ଯାକୁବର ରାଜା କହନ୍ତି, ତୁମେମାନେ ଆପଣମାନଙ୍କ ଦୃଢ଼ ପ୍ରମାଣ ସବୁ ବାହାର କର। ସେମାନେ ତାହା ସବୁ ବାହାର କରି ଯାହା ଯାହା ଘଟିବ ତାହା ଆମମାନଙ୍କ ନିକଟରେ ପ୍ରକାଶ କରନ୍ତୁ। ଆଦ୍ୟର ବିଷୟମାନ କ'ଣ ତାହା ତୁମେମାନେ ପ୍ରକାଶ କର, ତାହା କଲେ ଆମ୍ଭେମାନେ ବିବେଚନା କରି ତହିଁର ଶେଷ ଫଳ ଜାଣିପାରିବା, ନହେଲେ ଆଗାମୀ ଘଟଣା ଆମମାନଙ୍କୁ ଦେଖାଅ। ଏଥି ଉତ୍ତାରେ ଯାହା ଯାହା ଘଟିବ ତାହା ପ୍ରକାଶ କର, ତହିଁ ତୁମେମାନେ ଯେ ଈଶ୍ୱରଙ୍କ ବା ଈଶ୍ୱର ଗଣ ଏହା ଆମ୍ଭେମାନେ ଜାଣିବା। ହଁ ମଙ୍ଗଳ କର ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା। ଯିଶାୟ ଭବିଷ୍ୟତ ବକ୍ତା କହନ୍ତି, ଯିଶାୟ 46:9-10, ହେ ସଦାପ୍ରଭୁ ଅତ୍ୟବୃଦ୍ଧ ହୁଅ ନାହିଁ, କିଏ ବା ଚିରକାଲ ଅପରାଧ ମନରେ ରଖ ନାହିଁ। ଆମ୍ଭେମାନେ ବିନତି କରୁ, ଦେଖ ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ଲୋକ। ହଁ ପ୍ରିୟ ଶ୍ରୋତା, ଆମେ ସମସ୍ତେ ତାହାଙ୍କର ଲୋକ, ଆଉ ଯେପରି ଯିଶାୟ ଭବିଷ୍ୟତ ବକ୍ତା ପରମେଶ୍ୱରଙ୍କଠାରେ ବିନୟ ସ୍ୱରୂପେ କହୁଅଛନ୍ତି କି ଆମମାନଙ୍କୁ ନିରାଶ କର ନାହିଁ, ମାତ୍ର ଆମମାନଙ୍କୁ ଏକତ୍ର କର। ଯିଶାୟ ଭବିଷ୍ୟତ ବକ୍ତା ଆଗକୁ କହନ୍ତି 46:9-10 କି ଆମମାନଙ୍କୁ ଦୃଷ୍ଟି କର ଓ ଆମମାନଙ୍କୁ ଦେଖ, ଯେହେତୁ ତୁମର ପବିତ୍ର ନଗର ସବୁ ପ୍ରାନ୍ତର ହୋଇଅଛି, ସିଓନ ପ୍ରାନ୍ତର ହୋଇଅଛି, ଜେରୁସାଲମ ଧ୍ୱଂସନ ହୋଇଅଛି। ହଁ ପ୍ରିୟ ଶ୍ରୋତା, ବର୍ତ୍ତମାନ ଯେଉଁ ଦୁନିଆରେ ଆମେ ବାସ କରୁଅଛୁ, ଯେଉଁ ସମୟରେ ଆମେ ବାସ କରୁଅଛୁ, ସବୁ ଧ୍ୱଂସ ହେବାକୁ ଯାଉଅଛି। ଯଦି ଈଶ୍ୱରଙ୍କ ଇଚ୍ଛା ଆମ ଉପରେ ନାହିଁ, ତାହେଲେ ଆମେମାନେ ମଧ୍ୟ ଧ୍ୱଂସ ହୋଇଯିବା। ଯଦି ଈଶ୍ୱରଙ୍କ ଦୃଷ୍ଟି ଆମମାନଙ୍କ ଠାରେ ନାହିଁ, ତାହେଲେ ଆମେ ବିନଷ୍ଟ ହୋଇଯିବା। ଯେପରି ଭବିଷ୍ୟତ ବକ୍ତା ଈଶ୍ୱରଙ୍କ ଠାରେ ବିନତି କରି କହୁଅଛନ୍ତି କି ଦେଖ ଦୃଷ୍ଟି କର, ହଁ ପ୍ରଭୁ, ସେହି ପ୍ରଭୁ ତାଙ୍କୁ ଦୃଷ୍ଟି କଲେ ଆଉ ସେହି ପ୍ରଭୁ ଆମମାନଙ୍କୁ ଦୃଷ୍ଟି କରିବେ ଆଉ ଦେଖିବେ। ତୁମର ପବିତ୍ର ନଗର ସବୁ ପ୍ରାନ୍ତର ହୋଇଅଛି, ସିଓନ ପ୍ରାନ୍ତର ହୋଇଅଛି, ଜେରୁସାଲମ ଧ୍ୱଂସ ହୋଇଅଛି। ଯେପରି ଯହନ 14:29 କୁହେ, ଆଉ ତାହା ଘଟିବା ସମୟରେ ତୁମମାନେ ଯେପରି ବିଶ୍ୱାସ କରିବ, ଏଥି ନିମନ୍ତେ ତାହା ଘଟିବା ପୂର୍ବେ ମୁଁ ଏସବୁ ତୁମମାନଙ୍କୁ କହୁଅଛି। ହଁ ପ୍ରିୟ ଶ୍ରୋତା, ଏହା ଘଟିବା ପୂର୍ବେ ବର୍ତ୍ତମାନ ଯାହା ଯାହା ଘଟୁଅଛି, ବର୍ତ୍ତମାନ ଯାହା ଯାହା ଆମ ଦେଶରେ ଘଟୁଅଛି, ଏହା ଘଟିବା ପୂର୍ବେ ଆମ ସଦାପ୍ରଭୁ ପରମେଶ୍ୱର କହିସାରିଅଛନ୍ତି କି ଆମେ ନିଜେ ପ୍ରସ୍ତୁତ ହେବା ଉଚିତ। ଯେପରି ଦ୍ୱିତୀୟ ପିତର 1:19 କହେ, ଏଥିରେ ଭଗବାନେ ଆମମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି, ତୁମେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ୱଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି, ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମାନଙ୍କ ହୃଦୟରେ ପ୍ରଭାତୀ ତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ। ହଁ ପ୍ରିୟ ସୋତା, ପ୍ରଭାତୀ ତାରା ଉଦିତ ନ ହେବା ପର୍ଯ୍ୟନ୍ତ ବା ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଆମେ ଯଦି ମନୋଯୋଗ କଲେ ଭଲ ହେବ ବୋଲି ସଦାପ୍ରଭୁ ପରମେଶ୍ୱର କହନ୍ତି। ଦ୍ୱିତୀୟ ବିବରଣ ତାର 28-25 ସଦାପ୍ରଭୁ କହନ୍ତି ଏହିପରି, ସଦାପ୍ରଭୁ ତୁମ ଶତ୍ରୁମାନଙ୍କ ସମ୍ମୁଖରେ ତୁମକୁ ପରାସ୍ତ କରାଇବେ, ତୁମ୍ଭେ ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ, ମାତ୍ର 7 ପଥ ଦେଇ ସେମାନଙ୍କ ଆଗରୁ ପଲାଇବ, ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମ୍ଭେ ଏଣେ ତେଣେ ସ୍ୱାନ୍ତନାରିତ ହେବା। ତାର 37 ପଦରେ କହୁଛି, ପୁଣି ସଦାପ୍ରଭୁ ତୁମକୁ ସେସବୁ ଗୋଷ୍ଠୀୟ ଲୋକଙ୍କ ମଧ୍ୟରୁ ନେଇଯିବେ, ସେମାନଙ୍କ ନିକଟରେ ତୁମ୍ଭେ ଆଶଙ୍କାର ଓ ଗଳ୍ପର ଓ ଉପହାସର ବିଷୟ ହେବା। ତାର 64 ପଦରେ କହେ, ପୁଣି ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଆନ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମକୁ ଚିହ୍ନ ଭିନ୍ନ କରିବେ, ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷ ଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତା ଗଣର ସେବା କରିବ। ପ୍ରିୟ ଶ୍ରୋତା, ସେହି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ସତର୍କବାଣୀ ଦେଇ କହିଅଛନ୍ତି କି ଆମେ ସତର୍କ ଥିବାର ଅଛି। ଯିଶାୟ ଭବିଷ୍ୟତ ବକ୍ତା ଆଉ ଥରେ କହନ୍ତି, ଯିଶାୟ 13:19-20 ସେ କହନ୍ତି, ପୁଣି ରାଜ୍ୟ ସମୂହ ଗୌରବ ସ୍ୱରୂପ ଓ କଲଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ୱରୂପ ଯେ ବାବିଲ, ତାହା ପରମେଶ୍ୱରଙ୍କ ଦ୍ୱାରା ଉତ୍ପାଟିତ ସଦମ ଓ ହମରା ତୁଲ୍ୟ ହେବ, ତାହା କଦାଚ ବାସସ୍ଥିତ ସ୍ଥାନ ନହିବ, ପୁରୁଷମାନଙ୍କୁ କ୍ରମେ କେହି ତହିଁରେ ବାସ କରିବେ ନାହିଁ, ଆରବୀୟ ଲୋକେ ସେଠାରେ ତମ୍ବୁ ପକାଇବେ ନାହିଁ, କିଏବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ। ଏହିପରି ସମୟ ଆସୁଅଛି, ଆଉ ଈଶ୍ୱରଙ୍କ ବାକ୍ୟ କେବେ ହେଲେ ମିଛ ନୁହଁ। ପ୍ରିୟ ଶ୍ରୋତା, ଏହି ସମୟ ଆସୁଅଛି, ଆମେ ନିଜକୁ ପ୍ରସ୍ତୁତ କରିବାର। ଯେପରି ଜିହିଜ କଲ 26:4 କହେ, ତହିଁରେ ସେମାନେ ସ୍ୱରର ପ୍ରାଚୀର ନଷ୍ଟ କରିବେ ଓ ତାହାର ଦୁର୍ଗ ସବୁ ଭାଙ୍ଗି ପକାଇବେ, ଆମ୍ଭେ ମଧ୍ୟ ତାହାର ଧୂଳି ସବୁ ବାଞ୍ଚି ପକାଇ ତାକୁ ସୃଷ୍ଟ ଷୋହଳ କରିବା, ସେ ସମୁଦ୍ର ମଧ୍ୟରେ ଜାଲ ପ୍ରସାରିବାର ସ୍ଥାନ ହେବ। କାରଣ ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଏହା କହିଅଛୁ, ଆଉ ସେ ଗୋଷ୍ଠୀୟମାନଙ୍କ ପ୍ରତି ଲୁଟ୍ ଦ୍ରବ୍ୟ ସ୍ୱରୂପ ହେବ, ପୁଣି ସେମାନେ ତୁମ୍ଭ ସମ୍ପତ୍ତି ସବୁ ଲୁଟି ନେବେ ଓ ତୁମ୍ଭର ବାଣିଜ୍ୟ ଦ୍ରବ୍ୟ ହରଣ କରିବେ, ଆଉ ସେମାନେ ତୁମ୍ଭର ପ୍ରାଚୀର ଭାଙ୍ଗି ପକାଇବେ ଓ ତୁମ୍ଭର ମନୋରମ ଗୃହ ସବୁ ଧ୍ୱଂସ କରିବେ, ଆଉ ସେମାନେ ତୁମ୍ଭର ପ୍ରସ୍ତର କାଷ୍ଠ ଓ ଧୂଳି ସବୁ ଜଳରେ ନିକ୍ଷେପ କରିବେ, ପୁଣି ଆମ୍ଭେ ତୁମକୁ ସୁସ୍ଥ ଷୋହଳ କରିବା, ତୁମ୍ଭେ କାଳ ପ୍ରସାରିବାର ସ୍ଥାନ ହେବ, ତୁମ୍ଭେ ଆଉ ନିର୍ମିତ ନହିବ, କାରଣ ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ପ୍ରିୟ ଶ୍ରୋତା, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ଆଉ ତାହାଙ୍କ ଆସିବା ପୂର୍ବେ ଏହିସବୁ ଘଟିବ ବୋଲି ସେ କହୁଅଛନ୍ତି। ଏହା ମାନେ ଆମେ ନିଜକୁ ପ୍ରସ୍ତୁତ କରିବା, ତାହାଙ୍କ ବାକ୍ୟ ଅନୁସାରେ ଚାଲିବା, ଯେପରି 24:1-2 ଆମେ କହୁ ବା ପାଉଅଛୁ, ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରସାଦ ସମୂହ ଦେଖାଇବା ନିମନ୍ତେ ତାହାଙ୍କ ନିକଟକୁ ଆସିଲେ। କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ଏହିପରି କହିଲେ, ତୁମେମାନେ କ'ଣ ଏହି ସମସ୍ତ ଦେଖୁନାହଁ? ମୁଁ ତୁମମାନଙ୍କ ସତ୍ୟ କହୁଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହି ଭୂମିସାତ୍ ହେବ। ହଁ ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ବାକ୍ୟ କେବେ ହେଲେ ଲୋପ ହେବ ନାହିଁ। ଯାହା ଯାହା କହିଅଛନ୍ତି ତାହା ନିଶ୍ଚିତ ଭାବେ ଘଟିବ। ଯେହେତୁ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ତାହା ଆମେ ନିଜକୁ ପ୍ରସ୍ତୁତ କରିବା ଉଚିତ। ଈଶ୍ୱରଙ୍କ ବାକ୍ୟ ହେଉଛି ଏକ ଶକ୍ତି, ଆଉ ମଣିଷକୁ ଏହି ବାକ୍ୟ ପରିବର୍ତ୍ତନ କରିବାର ସକ୍ଷମ ଅଛି। ଏହି କାରଣରୁ ରୋମି 1:16 ସାଧୁ ପାଉଲ କହନ୍ତି, କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେନୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ। ପ୍ରଥମ ଜୁହୁଦୀ ପକ୍ଷରେ ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ। ପ୍ରିୟ ଶ୍ରୋତା, ଯାହା ଯାହା ଏହା ପୂର୍ବରୁ ଆମେ ଶୁଣିଲୁ, ଯାହା ଯାହା ଯିଶାୟ ଭବିଷ୍ୟତ ବକ୍ତା ଆଉ ଯୀଶୁ ନିଜେ କହିଲେ, ଏହିସବୁ ଘଟିବ। ଆଉ ତାହା ଘଟିବା ପୂର୍ବେ ଆମମାନଙ୍କୁ ସତର୍କ ଦିଆଯାଇଅଛି। ଆଉ ଈଶ୍ୱରଙ୍କ ବାକ୍ୟ ଆଉ ଈଶ୍ୱରଙ୍କ ସକ୍ଷମ ଅଛି କି ସେହି ସବୁକୁ ଆମେ ପ୍ରସ୍ତୁତ ହେବା ନିମନ୍ତେ ଆମମାନଙ୍କୁ ପରିବର୍ତ୍ତନ କରିବାର ଈଶ୍ୱରଙ୍କ ସକ୍ଷମ ଅଛି। ଯେପରିକି ପ୍ରଥମ ପିତର 1:23 କୁହେ, ଯେଣୁ ତୁମେମାନେ କ୍ଷୟନୀୟ ଜୀବରୁ ନୁହେଁ ବରଂ ଅକ୍ଷୟ ଜୀବରୁ ଅର୍ଥାତ୍ ଈଶ୍ୱରଙ୍କ ଜୀବନ୍ତ ଓ ସ୍ଥିରସ୍ଥାୟୀ ବାକ୍ୟ ଦ୍ୱାରା ପୁନର୍ଜିତ ହୋଇଅଛ। ସେହିପରି ଦ୍ୱିତୀୟ କରନ୍ତି 5:17 କୁହାଯାଉଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ହଁ ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେ ଖ୍ରୀଷ୍ଟଙ୍କଠାରେ ଥିବା, ଯେତେବେଳେ ଆମେ ଖ୍ରୀଷ୍ଟଙ୍କଠାରେ ଥିବା ଆଉ ଯେତେ ପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କଠାରେ ଥିବା ସେତେ ପର୍ଯ୍ୟନ୍ତ ଆମେ ନୂତନ ସୃଷ୍ଟି ହୋଇଅଛୁ ବୋଲି ବାଇବଲ ପ୍ରକାଶ କରୁଅଛି। ଯେହେତୁ ପୁରାତନ ବିଷୟ ସବୁ ଆମମାନଙ୍କ ଠାରୁ ଲୋପ ହୋଇଯିବ ଆଉ ନୂତନ ବିଷୟ ସବୁ ଆମମାନଙ୍କୁ ଦେଖାଯିବ ଓ ଆସିବ। ଯେପରି ପ୍ରଥମ ଜହନ 5:10 କୁହେ, ଯେ ଈଶ୍ୱରଙ୍କ ପୁତ୍ରଙ୍କ ଠାରେ ବିଶ୍ୱାସ କରେ ସେ ଆପଣାର ଅନ୍ତରରେ ଏହି ସାକ୍ଷା ପାଇଅଛି, ଯେ ଈଶ୍ୱରଙ୍କ ସାକ୍ଷା ବିଶ୍ୱାସ କରେ ନାହିଁ ସେ ତାହାକୁ ମିଥ୍ୟାବାଦୀ କରିଅଛି। କାରଣ ଈଶ୍ୱର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷା ଦେଇଅଛନ୍ତି ସେଥିରେ ସେ ବିଶ୍ୱାସ କରେ ନାହିଁ। ଯେପରି ଗୀତ ସଂହିତା 34:8 କହେ, ଆହେ ସଦାପ୍ରଭୁ ଯେ ମଙ୍ଗଳମୟ ଏହା ଆଶ୍ୱାସନ କରି ଦେଖ। ହଁ ପ୍ରିୟ ଶ୍ରୋତା, ସଦାପ୍ରଭୁ ହେଉଛନ୍ତି ଏକ ମଙ୍ଗଳମୟ। ଯଦି ଆମେ ଏହାକୁ ଆଶ୍ୱାସନ କରି ଦେଖିବା ନିଶ୍ଚିତ ରୂପେ ପାଇବା, ଯେ ତାହାଙ୍କର ଶରଣଗତ ହେବ ସେ ଲୋକ ଧନ୍ୟ ବୋଲି ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟ କହୁଅଛି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ଘଟଣା ଯାହା ଘଟିବାକୁ ଯାଉଅଛି ବା ଘଟିସାରିଅଛି ଆଉ ଯେଉଁ ଘଟଣା ଅଛି ଆଉ ସେ ଘଟଣା ଘଟିବାକୁ ଯାଉଅଛି, ସେହି ଘଟଣା ସମ୍ମୁଖୀନ କରିବା ପାଇଁ ଯୀଶୁଖ୍ରୀଷ୍ଟଙ୍କ ସହ ମିଶି ଯିବା ପାଇଁ ଆମେ ନିଜେ ପ୍ରସ୍ତୁତ କରିବା। ଯେହେତୁ ସଦାପ୍ରଭୁଙ୍କ ବାକ୍ୟ ହେଉଛି ଚିରସ୍ଥାୟୀ, ଆଉ ସଦାପ୍ରଭୁ ପ୍ରତିଜ୍ଞା କରନ୍ତି ସେ ଆମମାନଙ୍କୁ ସାହାଯ୍ୟ କରିବେ ଯଦି ତାଙ୍କ ସାହାଯ୍ୟ ଆମେ ମାଗିବା। ତାହେଲେ ଚାଲନ୍ତୁ ତାହାଙ୍କ ସାହାଯ୍ୟ ମାଗି ଆମେ ନିଜେ ତାହାଙ୍କଠାରେ ସମର୍ପଣ କରି ବିନୟ ସ୍ୱରୂପେ ତାହାଙ୍କଠାରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଶୁଣିଲୁ ସେହି ବାକ୍ୟ ସବୁ ଅନୁସରଣ କରିବା ପାଇଁ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ବୁଦ୍ଧିରେ ଜ୍ଞାନରେ ଆଶିଷରେ ଭରାଇ ଦିଅ। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।